ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भगवद्गीता नवमध्याय श्लोक एक श्री भगवान उवाच इदं तु ते गुह्यतमं प्रवक्ष्यामि अनसूयते ज्ञानं विज्ञानसहितं जज्ञान्त्वा मुख्यते अशुभात् इदं तु ते गुह्यतमं प्रवक्ष्यामि अनसूयते ज्ञानं विज्ञानसहितं जज्ञान्त्वा मुख्यते अशुभात् इदं तु ते गुह्यतमं प्रवक्ष्यामि अनसूयते यज्ञान्त्वा भूयोन्य ज्ञानविज्ञानसहितं यज्ञान्त्वा मुख्यते अशुभात्
ಪ್ರವಕ್ಷ್ಯಾಮ್ಯನ್ನ
ಶ್ರೀ ಭಗವಾನ್ ಪರಮಪುರುಷ ಭಗವಾನ್ ಕಲೆ ಇದಂ ಗುಹ್ಯತಮನ್ ಅತ್ಯಂತ ಗುಪ್ತ ಪ್ರವಕ್ಷ್ಯಾಮಿ ಮುಂಕೌಚಿ ಅನಸೂಯವೇ ಯೋಮನೆ ಈಶ್ವರ ನಂದಿ ಶ್ರೀಮಾನಕು ಜ್ಞಾನಂ
ಜ್ಞಾನ
ವಿಜ್ಞಾನ ಅನುಭೂತ ಜ್ಞಾನ ಸಹಿತಂ ಸಹಿತ ಜಗ್ ಮುಖ್ಯತೆ ಮುಕ್ತ ಅಶುಭಾ ಈ ದುಃಖದಾಯಕ ಸ್ಥಿತಿ ಕಣ ಶ್ರೀಕರಣವಾದ ଭଗବାନ କହିଲେ ହେ ପ୍ରିୟ ଅର୍ଜୁନ ଯେହେତୁ ତୁମେ ମୋ ପ୍ରତି ଈର୍ଷାପରାୟଣ ନୁହଁ ତେଣୁ ମୁଁ ତୁମକୁ ଅତ୍ୟନ୍ତ ଗୁପ୍ତ ଜ୍ଞାନ ପ୍ରଦାନ କରିବି ଯାହାକୁ ପ୍ରାପ୍ତ ହେଲେ ତୁମେ ଏ ଦୁଃଖଦାୟକ ଭୌତିକ ସ୍ଥିତିରୁ ମୁକ୍ତ ହେବ ଭାଗବତ
ନାଇଁ ଜଣ ପ୍ରଭୁ ଦେଇଛନ୍ତି ପୁରା ହ୍ୱାଟ୍ସଆପ୍ରେ ପଠେଇଲେ ହେଲା ହେବ ଆପଣ ମୋର ପି ଡି ଏଫ୍ ଥିବ ନା ପି ଡି ଏଫ୍ରେ ସେଲ୍ ଲୋଡ଼ିଂ ହୋଇଯିବ
ଭାଗବତରେ ଶ୍ରୀ ପ୍ରଭୁପାଦ ମହାରାଜ କହୁଛନ୍ତି ଭକ୍ତ ଭଗବାନଙ୍କ ସମ୍ବନ୍ଧରେ ଯିଏ ଯେତେ ଅଧିକ ଶୁଣିବ ସେ से अधिक आलोक प्राप्त हो। ये प्रकार श्रवण विधि श्रीमद भागवतम अनुमोदित होती। परम पुरुष भगवान वाणी अत्यंत शक्तिपूर्ण एवं जितेबाड़ भगवान सम्बन्ध ये वाणी का कथा वर्तमान मध्य आलोचित हुए से शक्ति को तुम्हें अनुभव कर दार्शनिक चिंताधारे मकान भागवत किंवा शास्त्र के पंडित मेले तुम्हें यह अनुभव करण यह अनुभूत ज्ञान अटे। भक्त मान बराबर भगवान सेवार निजुक्त था जो व्यक्ति कृष्ण भगवान में मग्न थाए भगवान का मनोवृत्ति और निष्ठा को जापारती से अनुजाई भक्त मेले कृष्ण विज्ञान बुझा निमित्त बुद्धि दिखती। श्रीकृष्ण संबंधी आलोचना अत्यंत शक्तिशाली अटे। यदि कौन से भाग्यवान व्यक्ति ये प्रकार संग लाभ करे एवं ये ज्ञान बुझा प्रदत्नशील हुए से निश्चय आध्यात्मिक अनुभूति लाभ करने दिगरे अग्रगति कर भगवान श्रीकृष्ण अर्जुन को शक्तिशाली सेवे अधिक उन्नति करने दिगरे प्रेरणा देवा निमित्त ये नवम अध्याय जो मुक्त ज्ञान वर्णना करना भगवान गीतार प्रारंभ प्रथम अध्याय अल्प बौद्ध पुस्तक मुखपत सदस्य अटे। द्वितीय एवं तृतीय अध्याय जो आत्मज्ञान विवरण दि जाएगी गुप्त ज्ञान अटे। सप्तम और अष्टम अध्याय जो विषय वर्णना दि जाएगी विशेषकर भक्ति जग संबंधी अटे। जेहेतु से वर्णना गुड़िक कृष्ण भगवान सम्बन्ध में अधिक आलोकपात करे तेणु सेगुड़ गुप्तर बोली कहुचे कि जो विषय ये नवम अध्याय वर्णित होता शुद्ध अन्य भक्ति सम्बन्धी अटे तेणु गुप्ततम बोली कहुए ये श्रीकृष्ण संबंधी गुप्त ज्ञान गुप्ततम ज्ञान लाभ करता है से स्वभाव दिव्य स्तर अवस्थान करता तेणु से भौतिक जगत थे सुधा भौतिक दुख जंत्रण से अभिभूत हुए ना भक्ति शांत सुंदर कहुए जो व्यक्ति भगवान सेवे निजुक्त होवाक अत्यंत आग्रह और निष्ठा थाए से व्यक्ति भौतिक जगत में बद्धावस्था थे सुधा से मुक्त बोली बेचित हुए। ठीक से हीपर आम भगवदगीतार दशम अध्याय एक कथा पाइबा जो व्यक्ति ये प्रकार कृष्ण सेवार निजुक्त थाए से मुक्त पुरुष अटे। ये प्रथम श्लोक खूब गुरुत्व रही इदम ज्ञान ये ज्ञान कहले शुद्ध भक्ति को बुझाए जहाँ नवदा भक्ति नाम परिचित श्रवण कीर्तन स्मरण पाद सेवन पूजन वंदन दास्य दास भाव आज्ञान वर्तित सक्षम भगवान सखा बंधु भाव कार्य करवा आत्मनिवेदन संपूर्ण शरणागति ये नौटा भक्तिर अंग। नवदा भक्ति अभ्यास कले व्यक्ति आध्यात्मिक चेतना व कृष्ण चेतना स्तर को उन्नत हुए जो व्यक्ति हृदय भौतिकता दोष दूर हो जाए अर्थात हृदय दूषित हो जाए से कृष्ण विज्ञान बुझीपे नुह केवल ये बुझे जथेष्टध्यात्मिक अनुभूति प्रारंभिक अनुभूति हो पाए किंतु व्यक्ति को शारीरिक कर्म भौतिक कर्म और आध्यात्मिक कर्म मध्य पार्थक्य को बुझा पड़ जोद्वारा कि से जापर जो से शरीर नुहे। सप्तम अध्याय आम मैंने परमेश भगवान ऐश्वर्यपूर्ण शक्ति सम्बन्धी वर्णना कर से अध्याय भगवान विभिन्न शक्ति परा प्रकृति विभिन्न शक्ति परा प्रकृति और अपरा प्रकृति एवं समस्त भौतिक परिप्रकाश सम्बन्धे वर्णना कर बर्तमान नवम और दशम अध्याय भगवान गौरव वर्णित हो श्लोक बहुत संस्कृत शब्द अनसूय अत्यंत अर्थपूर्ण अटे। सदांत भाष्यकार मैंने यदि से विद्वान पंडित तथापि परम पुरुष भगवान श्रीकृष्ण प्रति ईर्षान्वित हुए एपरिक पंडित मैंने भगवत गीता पर ब्रह्मात्म भाष्य लिखती जेणु से श्रीकृष्ण प्रति ईर्षापरायण होती से भाष्य अदरकारी अटे। भक्त मान जो भाष्य लिखी था ही यथार्थ अटे। यदि कि भगवान श्रीकृष्ण प्रति ईर्षान्वित हुए से कदापि भगवत गीता पर व्याख्या रखिपर ना कि श्रीकृष्ण संबंध में पूर्ण ज्ञान प्रदान करना जे कृष्ण को न जाणी न बुझीपर श्रीकृष्ण चरित्र दोषारोप करे से निर्बोध अटे तेणु ये प्रकार भाष्य को वर्जन करवा उचित। से लोक ये अध्याय गुड़िक भल बुझीपर से लोक एथुरु फायदा उठाई पार ये भल भाव जानती श्रीकृष्ण होती परम पुरुष भगवान विशुद्ध दिव्य पुरुष। नमो विश्वराय कृष्ण कृष्णाय बुद्धलक्ष्म देव कृष्णकांत स्वामी नामने नमः सद्भक्त मनय मणिपुर द्वार च प्रभुपाद सद्वाणी प्रचार निर्धाय हरे कृष्ण प्रणाम। आज हमारा इसकन अंकुशकर मंदिर रे हमें भगवद गीता नव अध्याय श्लोक एक करे आलोचना करवा। भगवद गीता रे तीन प्रकार ज्ञान भगवान देखते गुह्य ज्ञान गुह्यतर ज्ञान एवं गुह्यतम ज्ञान। तेणु मोट पड़े गुह्य ज्ञान कहले ब्रह्म संबंध ज्ञान को गुह्य ज्ञान भी कह जाए। द्वितीय एवं तृतीय अध्याय जो आत्मा संबंध ज्ञान प्रदान कर गुह्य ज्ञान ये गुह्य ज्ञान को लोक मैंने जानते ना आता उपर ज्ञान कथा कौन कह तेणु आउपरे सप्तम अष्टम अध्याय भगवान जो ज्ञान देखते परमात्मा संबंध ज्ञान परमात्मा उपरे भगवान सब जगह प्रकाश करते ये बृहत्तर ज्ञान एवं वर्तमान नवम अध्याय भगवान कहे बृहत्तम ज्ञान। बृहत्तम ज्ञान कहे भगवत संबंध ज्ञान। तेणु भगवत संबंध ज्ञान प्राप्त पाई आमको भगवान भक्ति अर्जन करवाक पड़ो भगवान भक्ति मध्यम ही आम भगवान विषय जापर अगर कौन से उपाय जापर ना बहुत विद्वान व्यक्ति अच्छा संस्कृत पंडित मान सब अच्छा भाष्य प्रदान करु द्वारा से भाष्य द्वारा आम जो पढ़वा तर भगवान को बुझीपर ना कारण भगवान अच्छे बहुत जगत उद्धारे भगवान विषय कहु अतः श्रीकृष्ण नामादि नाम ग्राहमेन्द्री सेवन के ज्वाद स्वयं स्मृति अध भगवान संबंध ज्ञान आमर जो भौतिक इंद्र सब रही द्वारा आम जापर ना केवल जदि भक्त संस्कृत वर्णन करवल जदि आम एक इंद्रिय मान सा इंद्रिय नियंत्रक इंद्रिय नियंता भगवान ऋषिकेश जब सेवा करवा सेवन भी जीवा दो जो सेवा करवा यू जीवार आरंभ करने कह जाए श्यामचंद्र गुरुस्वामी कहते जीवार आरंभ करवा आम जो इंद्रिय मान सब रही तो जीवा इंद्रिय गोटे एभली सी बहुत गुरुत्वपूर्ण इंद्रिय आमर पांचटी कर्मेन्द्रिय रही पांचटी ज्ञानेन्द्रिय रही तेणु मन कर उदाहरण स्वरूप आम चक्षु चक्षु गोटे ज्ञानेन्द्रिय दुईटा चक्षु रही कि गोटे कार्य हो दर्शन करवा सेभ कर्ण ज्ञानेन्द्रिय दुईट कर्ण रही कि कार्य हूँ गोटे श्रवण करवा सेभ नासिकार दुईट कूड़ा रही कूड़ा रही नासिका कूड़ा दुईट रंध्र कि गोटे कार्य हूँ आघ्राण करवा कि जीवा गोटे एभली इंद्रिय जीवा गोटे इंद्रिय से दुईट कार्य करुच्छे कर्मेन्द्रिय कार्य करुच्छी ज्ञानेन्द्रिय कार्य करुच्छे कर्मेन्द्रिय कार्य कौन ना कथा कहवा कहवाटा हूँ कर्म कर्मेन्द्रिय कार्य जीवा द्वारा ज्ञानेन्द्रिय कौटे कमी हम ना जो आम खाद्य ग्रहण करसना भल अच्छी मंद अच्छी सब ज्ञान अनुभव करें तेणु जिह्वा दुईट इंद्रिय कार्य से जिह्वा अति गुरुत्वपूर्ण आम तो प्रसाद पाचे भक्तिम ठाकुर से संगीत रचना कर महाप्रसाद गोविंदे आम जन भक्त कहते आम ईश्वर में दुईट प्रसिद्ध मंत्र रही गोटे है ओम नमो भगवते वासुदेवाय, ओम नमो भगवते वासुदेवाय कहिले समझते सही पड़ी किंतु महाप्रसाद गोविंद कोल्ला ने समझ जाके पाई। तेणु ये जो आम जो संगीत गान जो मंत्र पाठ करते प्रसाद सेवन पूर्वरु भक्त मन ठाकुर श्री वंदना करछन्ति जे महाप्रसाद गोविंद नाम प्रमणि वैष्णवे महाप्रसाद गोविंद एवं नाम ब्रह्म एवं वैष्णव स्वर्प पुण्य बतान राजन विश्वास न बिरा स्वर्प पुण्य भक्ति माने अदर विश्वास आसीबो नै ता कर। तेणु आमर जो इंद्रिय मान को रहिसथि तार मध्ये जीवा अति लोभमय सुदर मध्ये जीवा दुईटी बेग रहिछि रुजिबाति बेग आउटी रसना बेग कहिबार बेग एवं टेस्ट ग्रहण करार बेग रसना। तेणु ये जीवा को लोभमय सुदर मध्ये कह जाइछि एवं ताके ता कठिन संसार भागवत विकास मंदिर वर्णना करा जाए कि आम जिते इंद्रिय अच्छी आम इंद्रिय मान निज बस पारे इंद्रिय मान को निज कंट्रोल रखे यदि जीवा इंद्रिय को कंट्रोल करें आम इंद्रिय जय कर ना जीवाटा बहुत गुरुत्वपूर्ण। तेणु ये जो जीवा रही जीतवा बड़ कष्ट किंतु कृष्ण बड़ दया भगवान कृपा करी जीवा को जय करने प्रसाद प्रदान कर सुप्रसाद नदी पाई तेणु से प्रसाद ग्रहण करवा राधा कृष्ण गुणगान करवा चैतन्य गुणगान करवा हरे कृष्णा हरे कृष्णा 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 हरे 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 राम 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 हरे हरे अनु भगवान प्रसाद भगवान नाम द्वारा जीवा को जय कर। तेणु भगवान सेवार निजुक्त हवा तार सेवन मुखी जीवा दु स्वयं स्मृति अद भगवान निजी को प्रकाश करेंगे आम जिते चेष्टा कले मतलब भगवान जानपर ना भगवान निजे प्रकाश करते उदाहरण दि जाए बर्तमान रात्रि आम जिते चेष्टा कले सूर्य को देखिपर ना सका हेले सूर्य उदय हेले सूर्य कृपा आम सूर्य को देखिपर से भाव में आम जिते चेष्टा कले भगवान को जानपर ना भगवान कृपा करी जो स्फुरीत हे से आम भगवान जानवा। तेणु ये ज्ञान जो रही ज्ञान मात्र भगवान बुझीपर ना भगवान ये प्रकाश कले से अनुभूत ज्ञान विज्ञान कह जाए विज्ञान जिते सब आम शास्त्र सब मंत्र सब अच्छी विभिन्न प्रकार ज्ञान रही ये जो अनुभव करवा सेटार विज्ञान परिणत हो। तेणु भगवद्गीत जो नवम अध्याय ये नवम अध्याय शीर्षक हूँ राज विद्या राज गुह योग जिते विद्या रही गोटे श्रेष्ठ विद्या हूँ नवम अध्याय वर्णना कर सब गुहतम सब गुप्त ज्ञान। तेणु ये नवमध्याय चौतीस श्लोक अच्छा ये उभतम ज्ञान प्रदान कर चौतीस श्लोक ना अंतिम श्लोक हूँ मनना भोग तेणु ये श्लोक टी को अंतिम भगवान आउ थे कहे अठर अध्याय पंसठी चौसठी बेलू कहे से श्लोक कहे पंसठी कह मनना भोग कारण ये सब बृहतम ज्ञान भगवदगीत सब बृहतम ज्ञान तेणु ये ज्ञान को समझ बुझीपरि ना मनना ପ୍ରପାତ ମହାରାଜ ଯାଇଥିଲେ ଆମେରିକା ସେ ସମୟରେ ତା ପୂର୍ବରୁ ପ୍ରପାତ ମହାରାଜ ଗୋଟେ ଭଗବତ ଗୀତାର ଭାଷ୍ୟ ଲେଖିଥିଲେ କିନ୍ତୁ ସେ ପାଣ୍ଡୁଲିପି ହଜିଯାଇଥିଲା। ତେଣୁ ପ୍ରପାତ ମହାରାଜ ଯାଇଥିଲେ 1965 ମସିହାରେ ସେ ଯେଉଁ ଭଗବତ ଗୀତା ନେଇଥିଲେ ସେଟା ବି ଆମର ସେ ସମୟରେ ଜଣେ ରାଜା ଯେଉଁ ଆମର ଭାରତ ଥିଲେ ରାଷ୍ଟ୍ରପତି ଡକ୍ଟର ରାଧାକ୍ରିଷ୍ଣନ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ବୋଲି କହିଲେ ତାଙ୍କ ନାମ। ସେ ଜଣେ ଦାର୍ଶନିକ ଫିଲୋସଫର ଜଣେ ଏବଂ ସେ ଭଗବତ ଗୀତାର ଭାଷ୍ୟ ଦେଇଥିଲେ ଇଂଲିଶ ଇଂରାଜୀରେ ଭାଷ୍ୟ ଦେଇଥିଲେ। ତେଣୁ ପ୍ରପାତ ମହାରାଜ ସେ ଭାଷ୍ୟ କହିକି ନେଇକି ଯାଇଥିଲେ। ତେଣୁ ପ୍ରପାତ ମହାରାଜ ଯେତେବେଳେ ଭଗବତ ଗୀତା କ୍ଲାସ୍ ଦେଉଥିଲେ ଆମେରିକାରେ ସେତେବେଳେ ସେ ଭଗବତ ଗୀତାରୁ ସେଇ ବହିରୁ କ୍ଲାସ୍ ଦେଉଥିଲେ। ସେଥିରେ ପ୍ରପାତ ମହାରାଜ କହିଛନ୍ତି ଏଇ ନବମ ଅଧ୍ୟାୟ ଯେଉଁ 34 ଶ୍ଳୋକରେ ଭଗବାନ ଯେଉଁ କହୁଛନ୍ତି ମନ୍ମନା ଭବ ମଧୁଭକ୍ତ ମଧ୍ୟାଦି ମାଂ ନମସ୍କୁରୁ ଏ ଚାରୋଟି କଥା କହିଛନ୍ତି। ଏ ଚାରୋଟି କଥା କହିଲେ ମାଂ ଏକ ଏସ୍ଏସି ନିଶ୍ଚିତ ଭାବେ ମୁଖକୁ ଆସିବ ଯୁକ୍ତେ ଆତ୍ମାନ ମତପରାୟଣ ଯେ ସେଠୁ ମୋ ସହିତ ଯେହେତୁ ଯୁକ୍ତ ରହିଛି ତେଣୁ ସେ ମୁଖକୁ ଆସିବ। ତେଣୁ ଏ ଶ୍ଳୋକର ଭାଷ୍ୟରେ ସେ କହିଛନ୍ତି ମାଂ ନମସ୍କୁରୁ କହିଲେ ଏଇ ଯେଉଁ ବିଗ୍ରହ ରହିଛି ତା ସିଏ ନୁହନ୍ତି ତାଙ୍କ ଭିତରେ ଯେଉଁ ଆତ୍ମା ରହିଛି ସେ ଆତ୍ମାକୁ ପ୍ରଣାମ କରିବା ପାଇଁ ସେ କହିଛନ୍ତି। ଆମେ ଯେମିତି ଦେଖୁଛେ ଆମର ଶରୀର ଏବଂ ଆମ ଆତ୍ମା ଭିତରେ ତଫାତ ରହିଛି ଆମେ ଶରୀର ନୁହେଁ ଆମକୁ ଆତ୍ମା କିନ୍ତୁ ଭଗବାନଙ୍କର ସେଭଳି ନୁହଁ ଭଗବାନଙ୍କ ଦେହ ଦେହି ବିଭେଦ ରହିଛି ଆମର ଦେହ ଦେହର ବିଭେଦ ରହିଛି କିନ୍ତୁ ଭଗବାନଙ୍କର ସେସବୁ ବିଭେଦ ନାହିଁ ସଚ୍ଚିଦାନନ୍ଦ ବିଗ୍ରହ ଭଗବାନ ଅଛନ୍ତି ସଚ୍ଚିଦାନନ୍ଦ ବିଗ୍ରହ ତାଙ୍କ ଶରୀରରେ ଆମ ଶରୀରରେ ରକ୍ତ ମାଂସ ଏସବୁ ରହିଛି ଭଗବାନଙ୍କ ଶରୀରରେ ସେସବୁ ନଥାଏ ସଚ୍ଚିଦାନନ୍ଦ ବସ୍ତୁ ସଚିତ ବା ଆନନ୍ଦର ବସ୍ତୁ ସେ ଶରୀର ତାଙ୍କ ଶରୀର ଅଲଗା ଆତ୍ମା ଅଲଗା ତା ନୁହଁ ଆମ ଶକ୍ତି ରହିଛି ଶରୀର ଆତ୍ମା ଅଲଗା ସେସବୁ ତା ଭଗବାନଙ୍କୁ ସେସବୁ ନୁହଁ ଭଗବାନଙ୍କର ବାହାରେ ଯାହା ଭିତରେ ସେୟା ସବୁ ଭଗବାନ ସମ୍ପୂର୍ଣ୍ଣ ଭଗବାନ ତେଣୁ ଭଗବାନଙ୍କୁ ଜାଣିବା ଏତେ ସହଜ ନୁହଁ। ତେଣୁ ଭଗବାନ ମହାରାଜ ଏ ଶ୍ଳୋକରେ କହୁଛନ୍ତି ଅନସୂୟ ହୁଏ ସାଧାରଣତଃ ସମସ୍ତେ ଭଗବାନଙ୍କୁ ଈର୍ଷା କରୁଛନ୍ତି ଆମେ ବହୁତ ଜାଗାରେ ପତନର କାରଣ ହେଉଛି ଭଗବାନଙ୍କ ଆମେ ଈର୍ଷା କରୁଛେ କାହିଁକି ଈର୍ଷା କରୁଛେ ଭଗବାନ ହେଉଛନ୍ତି ଉପଭୋଗକାରୀ ଭଗବାନ ପ୍ରକୃତ ସେ ହେଉଛନ୍ତି ପୁରୁଷ ପୁରୁଷ କହିଲେ ସେ ହେଉଛନ୍ତି ଉପଭୋଗକାରୀ ସବୁକିଛିର ମାଲିକ ସିଏ ସବୁକିଛିର ଉପଭୋଗକାରୀ କିନ୍ତୁ ଆମେ ଯେତେବେଳେ ଚାହୁଁଛେ ଆମେ ଉପଭୋଗ କରିବା ପାଇଁ ସେତେବେଳେ ଆମେ ଭଗବାନଙ୍କୁ ଈର୍ଷା କରୁଛେ ତେଣୁ ଈର୍ଷା କରୁଥିବାରୁ ଆମର ଏ ଭୌତିକ ଜଗତରେ ପତନ ହେଉଛି କାରଣ ଆମର ଉପଭୋଗ କରିବାର କ୍ଷମତା ନାହିଁ। ଯେମିତି ଉଦାହରଣ ସ୍ୱରୂପ ଭାଗବତ ବର୍ଣ୍ଣନା କରାଯାଇଛି ଯଥାତର ମୂଳ ନିଶ୍ଚିତ ନୈନ ତୃପ୍ୟାଦି ଚକନ୍ଧ ପୋଷାକା ପ୍ରାଣ ପହାରଚନ୍ଦ୍ରିୟାଣା ତଥା ସର୍ବାହରଣବତୀ ତେଜ୍ୟା ଯେଉଁଭଳି ଭାବରେ ବୃକ୍ଷର ମୂଳରେ ପାଣି ଦେଲେ ବୃକ୍ଷର ସବୁକିଛି ପାଣି ପାଇପାରିବ। ପୁଣି ଆଉ ଗୋଟେ ଉଦାହରଣ ଦେଲେ ଯେତେବେଳେ ଆମେ ଖାଦ୍ୟ ଗ୍ରହଣ କରୁଛେ ପାକସ୍ଥଳ ଯେତେବେଳେ ଖାଦ୍ୟ ଯାଉଛି ସେତେବେଳେ ଆମ ଶରୀରର ସମସ୍ତ ଅଙ୍ଗ ଖାଦ୍ୟ ପ୍ରାପ୍ତ ହେଉଛନ୍ତି। ସେଇଭଳି ଭାବରେ ଆମେ ଯଦି କହିବା ଯେ ପାକସ୍ଥଳରୁ ଖାଦ୍ୟ ଦେବା ସହିତ ଆମେ ଚକ୍ଷୁକୁ କିଛି ଖାଦ୍ୟ ଦେବା ଆଖିରେ କିଛି ଖାଦ୍ୟ ପକାଇଦେବା ତାହେଲେ ଆମ ଆଖିଟି ନଷ୍ଟ ହେଇଯିବ ଆଖିର ଉପଭୋଗ କରିବାର କ୍ଷମତା ନାହିଁ ସ୍ୱତନ୍ତ୍ର ଭାବରେ ଯେଉଁ ଖାଦ୍ୟଟା ଯାଉଛି ପାକସ୍ଥଳୀକୁ ପାକସ୍ଥଳୀ ସେ ଖାଦ୍ୟ ପ୍ରାପ୍ତ ହେଲେ ସେ ତାର ଯେଉଁ ଚକ୍ଷୁର ଯେଉଁ ରହିଛି ଦୃଷ୍ଟି ସେ ପ୍ରାପ୍ତ ହେବ। ତେଣୁ ସେଇଭଳି ଭାବରେ ଆମର ଉପଭୋଗ କରିବାର କ୍ଷମତା ନାହିଁ ଆମର ଭଗବାନଙ୍କୁ ଯଦି ଆମେ ଉପଭୋଗ ଦେଇପାରିବା ତାହେଲେ ଆମେ ଉପଭୋଗ ପାଇପାରିବା ଆନନ୍ଦ ପାଇପାରିବା। ତେଣୁ ଆମର ଯେହେତୁ ପ୍ରକୃତିରେ ଉପଭୋଗ କରିବାର କ୍ଷମତା ନାହିଁ ସେଥିପାଇଁ ଭଗବାନ ଏ ଭୌତିକ ଜଗତକୁ ସୃଷ୍ଟି କରିଛନ୍ତି ମାୟା ଜଗତ ସବୁକିଛି ମିଥ୍ୟା ଯେଉଁଟା ନୁହଁ ବୃଦ୍ଧ ମହୁଡ଼ା ମଧ୍ୟ ଶାଖ ବୋଲି କୁହାଯାଉଛି, ମିଥ୍ୟା ଯେଉଁଟା ନୁହଁ ଅସତ ବୋଲି କହିଲେ ଅସତ। ତେଣୁ ଯେମିତି ଗୋଟେ ବୃକ୍ଷ ଓରଟା ବୃକ୍ଷ ବୌଦ୍ଧ ଜାଗାକୁ ଓରଟା ବୃକ୍ଷ ସହିତ ତୁଳନା କରାଯାଇଛି, ଓରଟା ବୃକ୍ଷ ବୃକ୍ଷର ମୂଳ ସବୁ ଉର୍ଦ୍ଧକୁ ଶାଖା ପ୍ରଶାଖ ସବୁ ତଳକୁ, କେଉଁଠି ସେ ବୃକ୍ଷ ଦେଖିବା ଆମେ ଜଳରେ ଯେତେବେଳେ ପ୍ରତିଫଳନ ପଡ଼ିବ ସେତେବେଳେ ଦେଖିବା ସେ ଓରଟା ବୃକ୍ଷ ଦେଖିବା। ତେଣୁ ସେଇଭଳି ଭାବରେ ଏଇ ଭୌତିକ ଯେତେବେଳେ ଆମେ ଯାହା ଦେଖୁଛେ ଏସବୁ ଠିକ୍ ନୁହଁ, ମାୟା। ତେଣୁ ଭଗବାନ ଏଇ ଭୌତିକ ମାୟିକ ଜଗତ ସୃଷ୍ଟି କଲେ ଆମେ ନିଜକୁ ଉପଭୋଗକାରୀ ବୋଲି ଭାବୁଛେ, ମାୟିକ ଜଗତ ସେଥିପାଇଁ ସୃଷ୍ଟି ହେଲା। ସେଇ ଜଗତରେ କେହି ନିଜକୁ ଉପଭୋଗକାରୀ ବୋଲି ଭାବନ୍ତି ନାହିଁ, ସମସ୍ତେ ଭଗବାନଙ୍କୁ ଉପଭୋଗ କରିବା ପାଇଁ ସେମାନେ ସେବାରେ ରତ ରହିଛନ୍ତି, ସେମାନେ ନିଜକୁ ଉପଭୋଗକାରୀ ବୋଲି ଭାବନ୍ତି ନାହିଁ। ତେଣୁ ଭଗବାନ ସେ ଇଚ୍ଛା କରନ୍ତି, ତେଣୁ ସେମାନେ ମୁକ୍ତ ଜୀବ ମୁକ୍ତ ପୁରୁଷ। ଯେହେତୁ ଆମେ ଉପଭୋଗ କରିବା ପାଇଁ ଚାହୁଁଛେ, ଭଗବଦ୍ଗୀତା ତେର ଅଧ୍ୟାୟ ଭଗବାନ କହିଛନ୍ତି ସେ କଥା, ପୁରୁଷ ପ୍ରକୃତି ସ୍ତୋଇ ଭୁକ୍ତେ ପ୍ରକୃତି ଯାନ ଗୁଣାନ କାରଣ ଗୁଣ ସଂଘର୍ଷ ସଦସଦ୍ରୋହୀ ଜନ୍ମସୁ। ଆମେ ଭୌତିକ ଜାଗତରେ ଦେଖୁଛେ କେତେ ପ୍ରକାର ଜୀବ ରହିଛନ୍ତି, ଚଉରାଶି ଲକ୍ଷ ପ୍ରକାର ଜୀବ ରହିଛନ୍ତି, ପୁଣି ମଧ୍ୟ ଦେବତାମାନେ ସବୁ ରହିଛନ୍ତି। ତେଣୁ ଏଇ ଯେଉଁ ସବୁ ଜୀବ ଅଛନ୍ତି, ଦେବତାମାନେ ଅଛନ୍ତି, ଅସୁରମାନେ ଅଛନ୍ତି, ଏସବୁ ବିଭିନ୍ନ ପ୍ରକାର ଯେଉଁ ଜୀବ ଅଛନ୍ତି, ଏଇଟା ସେମାନେ ଉପଭୋଗ କରିବା ପାଇଁ ଚାହୁଁଛନ୍ତି। ପୁରୁଷ ପ୍ରକୃତ ଆମେ ପୁରୁଷ ନୁହଁ, ଆମେ ହେଉଛେ ଭଗବାନଙ୍କ ଶକ୍ତି, ଶକ୍ତି ହେଉଛି ସ୍ତ୍ରୀଲିଙ୍ଗ। କିନ୍ତୁ ଆମେ ଭଗବାନ ଶକ୍ତି ହେଲେ ମଧ୍ୟ ଆମେ ନିଜକୁ ପୁରୁଷ ବୋଲି ଅଭିମାନ କରୁଛେ, ଏଠି ତଥାକଥିତ ସ୍ତ୍ରୀ ଏବଂ ତଥାକଥିତ ପୁରୁଷ ସମସ୍ତଙ୍କ ସେ ପୁରୁଷ ଅଭିମାନ ରହିଛି। ସ୍ତ୍ରୀ ଲୋକରେ ମଧ୍ୟ ସେ ଚାହୁଁଛନ୍ତି ଉପଭୋଗ କରିବା ପାଇଁ, ତେଣୁ ତାର ପୁରୁଷ ଅଭିମାନ ରହିଛି। ତେଣୁ ଏଇ ପ୍ରକୃତିରେ ଏଇ ଯେଉଁ ସତ୍ୱରଜ ତମ ତିନୋଟି ଗୁଣ ରହିଛି ଭୌତିକ ଜଗତରେ, ଏଇ ଗୁଣକୁ ଆମେ ଉପଭୋଗ କରିବା ପାଇଁ ଚାହୁଁଛେ। ଭଗବାନ ସେଥିପାଇଁ ମାୟାକୁ ସୃଷ୍ଟି କରିଛନ୍ତି, ସତ୍ୱରଜ ତମ ଆମେ ଉପଭୋଗକାରୀ ନୁହଁ, କିନ୍ତୁ ଆମେ ଭାବୁଛେ ଆମେ ଉପଭୋଗକାରୀ। ଭଗବାନ କୃପା କରି ଏଇ ଆମକୁ ଉପଭୋଗ କରିବାର କ୍ଷମତା ସୁଯୋଗ ପ୍ରଦାନ କରିଛନ୍ତି। ତେଣୁ ଇଏ ହେଉଛି କାରଣ, ଏଇ ଗୁଣ ସଂଘର୍ଷ, ଏଇ ଗୁଣର ପ୍ରଭାବରେ ଆମେ କେତେବେଳେ ଉନ୍ନତ ଲୋକ ପ୍ରାପ୍ତ ହେଉଛେ, କେତେବେଳେ ନିଜ ଲୋକ ପ୍ରାପ୍ତ ହେଉଛେ, ସତ୍ ଅସତ୍ ଯୋଗୀ ଜନ୍ମସୁ। ତେଣୁ ଇଏ ଯେଉଁ ଭଗବାନଙ୍କୁ ଆମେ ଇର୍ଷା କରୁଥିବାରୁ ଆମକୁ ଏଇ ଭୌତିକ ଜଗତ ପତନ ହେଇଛି। ତେଣୁ ଯେଉଁମାନେ ଭଗବାନଙ୍କୁ ଇର୍ଷା କରୁଛନ୍ତି ସେମାନେ ଯଦି ଭଗବଦ୍ଗୀତାର ଭାଷ୍ୟ ଦେବେ, ସେମାନେ କ'ଣ ଭଗବାନଙ୍କୁ ସେ କହିବେ? ବହୁତ ଭାଷ୍ୟ ରହିଛି ଭଗବଦ୍ଗୀତାରେ, ବହୁତ ଭାଷ୍ୟ ରହିଛି। ପୂର୍ବଦିନ ଯେ ଯାଇଥିଲେ ଆମେରିକାକୁ, ସେତେବେଳେ 500ରୁ ଉର୍ଦ୍ଧ ଭାଷ୍ୟ ଥିଲା, କିନ୍ତୁ ସେ ଭଗବଦ୍ଗୀତା ପଢ଼ି କେତେ ଜଣ ଭଗବାନ ଭକ୍ତ ହେଇଥିଲେ, କିନ୍ତୁ ପ୍ରଭୁପାଦ ମହାରାଜ ବହି ଭଗବଦ୍ଗୀତାର ଭାଷ୍ୟ ଦେଲେ, ମୌଳିକ ରୂପରେ ଲେଖିଲେ ଭଗବଦ୍ଗୀତା, ମୌଳିକ ରୂପରେ ଇଂରାଜୀରେ ଲେଖିଲେ ଭଗବଦ୍ଗୀତା ଆଜ୍ ଇଟ୍ ଇଜ୍, ଯେଉଁ ଜ୍ଞାନ ଭଗବାନ ଅର୍ଜୁନକୁ ଦେଇଛନ୍ତି ସେଇ ଜ୍ଞାନ ପରମ୍ପରାରେ ଆମେ ସେ ଜ୍ଞାନକୁ ପ୍ରାପ୍ତ ହେଉଛେ, ପରମ୍ପରାରେ ପ୍ରାପ୍ତ ହେଉଛେ। ତେଣୁ ଏଥିରେ ଇର୍ଷା ନାହିଁ, ଭଗବାନ କହୁଛନ୍ତି ନା ଅର୍ଜୁନକୁ, ପ୍ରବକ୍ଷା ଆମେ ଅନୁସୂ ହେବେ, ତମେ ଯେହେତୁ ମୋତେ ଇର୍ଷା କରୁନାହ, ତେଣୁ ମୁଁ ତୁମକୁ ବୃହତ୍ତମ ଜ୍ଞାନ ଦେଉଛି। ଯେଉଁମାନେ ଇର୍ଷା କରୁଛନ୍ତି ଭଗବାନଙ୍କୁ, ସେମାନେ ବୃହତ୍ତମ ଜ୍ଞାନକୁ ଜାଣିପାରିବେ ନାହିଁ। ତେଣୁ ଏଇ ବୃହତ୍ତମ ଜ୍ଞାନ ଆସୁଛି ଗୁରୁ ଶିଷ୍ୟ ପରମ୍ପରାରେ ଆମ ପାଖକୁ ଆସୁଛି। ତେଣୁ ଏଇ ବୃହତ୍ତମ ଜ୍ଞାନ ପ୍ରାପ୍ତ ହେଲେ ଆମେ ଭଗବାନଙ୍କୁ ପୂର୍ଣ୍ଣ ଭାବରେ ଜାଣିପାରିବା, ବୃହ ଜ୍ଞାନରେ ଭଗବାନଙ୍କୁ ଆଂଶିକ ଭାବେ ଜାଣିବା, ବ୍ରହ୍ମ ଜ୍ଞାନ ଅନୁଭୂତି ଆସିବ, ବୃହତ୍ତର ଜ୍ଞାନରେ ଭଗବାନଙ୍କର ପରମାତ୍ମା ଅନୁଭୂତି ଆସିବ। କିନ୍ତୁ ବୃହତ୍ତମ ଜ୍ଞାନରେ ପୂର୍ଣ୍ଣ ଅନୁଭୂତି ଜୟ ଶ୍ରୀ ସୀତାରାମ, କିନ୍ତୁ ବୃହତ୍ତମ ଜ୍ଞାନ ଆମେ ଯଦି ପ୍ରାପ୍ତ ହେବ ସେ ପୂର୍ଣ୍ଣ ଭଗବାନଙ୍କର ପୂର୍ଣ୍ଣ ଅନୁଭୂତି ପ୍ରାପ୍ତ ହେବ। ଭଗବାନଙ୍କର ଯେଉଁ ଶରୀର ରହିଛି ହେଉଛି ସଚିଦାନନ୍ଦଙ୍କ ଶରୀର, ତାଙ୍କ ଶରୀରରୁ ଯେଉଁ ଜ୍ୟୋତି ନିର୍ଗତ ହେଉଛି ସିଏ ହେଉଛି ବ୍ରହ୍ମ। ଏବଂ ସେହି ଭଗବାନ ଯେତେବେଳେ ବିସ୍ତାର କରିଛନ୍ତି ସେ ହେଉଛି ପରମାତ୍ମା ରୂପରେ ବିସ୍ତୃତ ହୋଇକି ରହିଛନ୍ତି ସବୁଠାରେ ଅଣୁପରମାଣୁରେ ଭଗବାନ ରହିଛନ୍ତି ପରମାତ୍ମା ରୂପରେ। ଏବଂ ତାଙ୍କର ମୂଳ ସ୍ୱରୂପ ହେଉଛି ସେ ଭଗବତ ସ୍ୱରୂପ ଭଗବାନ କୃଷ୍ଣ। ଏତେ ଯାଞ୍ଚ ପରାମର୍ଶ କୃଷ୍ଣ ତୁ ଭଗବାନ ସ୍ୱୟଂ, ମୂଳ ଭଗବାନ ହେଉଛନ୍ତି କୃଷ୍ଣ। ତେଣୁ ଇଏ ହେଉଛି ଗୁହ୍ୟତମ ଜ୍ଞାନ। ତେଣୁ ଏହି ଗୁହ୍ୟତମ ଜ୍ଞାନ ଭଗବାନ ଏହି ନବ ଅଧ୍ୟାୟରେ ପ୍ରଦାନ କରିବେ, ଚଉତିରିଶ ଶ୍ଳୋକରେ ଭଗବାନ ପ୍ରଦାନ କରିବେ ଗୁହ୍ୟତମ ଜ୍ଞାନ। ତେଣୁ ଏ ଶ୍ଳୋକରେ କହୁଛନ୍ତି ଆଉ ପୂର୍ବରୁ ଯେଉଁ ଜ୍ଞାନ ଦେଇଥିଲେ ଗୁହ୍ୟତର ଜ୍ଞାନ ଦେଇଛନ୍ତି, ଗୁହ୍ୟ ଜ୍ଞାନ ଦେଇଛନ୍ତି। ତେଣୁ ତୁ ଶବ୍ଦ ବ୍ୟବହାର କରାଯାଇଛି, ଇଦମ୍ ତୁ ତେ ଗୁହ୍ୟତମ, ସବୁଠାରୁ ଗୁହ୍ୟତମ ଜ୍ଞାନ ବର୍ତ୍ତମାନ ତୁମକୁ ଦେବି। ଇଦମ୍ ତୁ ତେ ଗୁହ୍ୟତମ ପ୍ରବକ୍ଷାମି ଅନୁସୂୟ ଏବେ, କାହିଁକି ଗୁହ୍ୟତମ ଜ୍ଞାନ ଦେବି ନା, ଯେହେତୁ ତୁମେ ମୋତେ ଈର୍ଷା କରୁନାହ। ଯେଉଁମାନେ ପ୍ରଣବ ଓଙ୍କାର ଉଚ୍ଚାରଣ କରନ୍ତି ସେମାନେ ଭଗବାନଙ୍କୁ ଈର୍ଷା କରନ୍ତି ବୋଲି ଭଗବାନ ଲୋକକୁ ଧ୍ୟାନ କରନ୍ତି ନାହିଁ, ସେ ଓମ୍ ପ୍ରଣବକୁ ଉଚ୍ଚାରଣ କରନ୍ତି। ପ୍ରଣବ ହେଉଛି ଭଗବାନଙ୍କର ସ୍ୱରୂପ ପ୍ରତିନିଧି, ବେଦେଶ ସର୍ବେ କ'ଣ ପ୍ରଣବ ସର୍ବ ବେଦେଶୁ, ପ୍ରଣବ ଯେଉଁ ଓଙ୍କାର ସମସ୍ତ କିଛି ଜ୍ଞାନ ଯେଉଁ ରହିଛି ଏ ଜ୍ଞାନକୁ ଗୋଟିଏ ସଂକ୍ଷେପରେ ଯଦି ଗୋଟିଏ ଅକ୍ଷରରେ ବର୍ଣ୍ଣନା କରାଯିବ ସେ ହେଉଛି ଓମ୍, ଅ ଉ ମ ଏ ତିନୋଟି ଅକ୍ଷର ମିଶିକି ଓମ୍ ହେଇଛି ପ୍ରଣବ ବୋଲି କହିଲାଏ। ଅକାର କୃଷ୍ଣ ଉଚ୍ଚତେ, ଅକାରର ଅର୍ଥ ହେଉଛି କୃଷ୍ଣ। ଉ ଉ ଶବ୍ଦ ଦ୍ୱାରା ରାଧାରାଣୀକୁ କୁହାଯାଏ। ଏବଂ ମ ଶବ୍ଦ ହେଉଛି ଜୀବ ଉଚ୍ଚତେ, ମ ଶବ୍ଦ କରି ଜୀବକୁ ବୁଝାଏ। ତେଣୁ ଯେଉଁମାନେ ଓମ୍ ଉଚ୍ଚାରଣ କରନ୍ତି, ପ୍ରଣବ ଉଚ୍ଚାରଣ କରନ୍ତି, ସେମାନେ ଭଗବାନ ରୂପକୁ ଧ୍ୟାନ କରିପାରନ୍ତି ନାହିଁ, ଏ ଜ୍ୟୋତିକୁ ଧ୍ୟାନ କରନ୍ତି। କାରଣ ଭଗବାନ ରୂପକୁ ଭଗବାନ ରୂପକୁ ସେ ଈର୍ଷା କରନ୍ତି। ତେଣୁ ଏଇ ଯେଉଁ ଭଗବାନଙ୍କର ଯେଉଁ ରହିଛି ଗୁହ୍ୟତମ ଜ୍ଞାନ, ଏଇ ଭକ୍ତି ମାଧ୍ୟମରେ ଆମେ ଭଗବାନଙ୍କୁ ଜାଣିପାରିବା। ତେଣୁ ଭଗବାନ ସେ ଭକ୍ତି ବିଷୟରେ କହିବେ, ଇଦମ୍ ତୁତେ ଗୁହ୍ୟତମ ପ୍ରବକ୍ଷାମି ଅନୁସୂଚୀ, ଯେହେତୁ ତୁମେ ମୋତେ ଈର୍ଷା କରୁନାମ ତେଣୁ ମୁଁ ତୁମକୁ ଏଇ ଗୁହ୍ୟତମ ଜ୍ଞାନ ପ୍ରଦାନ କରିବି। ଏବଂ ଜ୍ଞାନ ବିଜ୍ଞାନ ସହିତ ଏଇ ଜ୍ଞାନ ଆମେ ଖାଲି ଶୁଣିକିରି ଜ୍ଞାନ ହିସାବରେ ରଖିଦେବା ଧାରଣ କରିବା ତାହା ନୁହଁ, ତାକୁ ନିଜ ଜୀବନରେ ଆଚରଣ କରିବା ବିଜ୍ଞାନ ସହିତ। କେମିତି ଏ ଜ୍ଞାନକୁ ଆମେ ନିଜ ଜୀବନରେ ଆଚରଣ କରିପାରିବା ସେ ହେଉଛି ବିଜ୍ଞାନ, ପ୍ରାକ୍ଟିକାଲ ନଲେଜ୍ ସେ ବିଜ୍ଞାନ ସହିତ ବ୍ୟବହାର ପ୍ରଦାନ କରିବେ। ତେଣୁ ଏଇ ଜ୍ଞାନ ଯଦି ପ୍ରାପ୍ତ ହେବ ମୁଖ୍ୟ ସେ ଅଶୁଭା, ଅଶୁଭା କହିଲେ ଏ ଭୌତିକ ଜଗତ ହେଉଛି ଅଶୁଭ ଜଗତ, ଜନ୍ମ ମୃତ୍ୟୁ ଜରା ବ୍ୟାଧି ସବୁ ବିଭିନ୍ନ ପ୍ରକାର ଅଶୁଭ ରହିଛି ସବୁ। ତେଣୁ ଏଥିରୁ ଆମେ ମୁକ୍ତି ପାଇପାରିବା ଏ ଜ୍ଞାନ ପ୍ରାପ୍ତ ହେଲେ। ତେଣୁ ଏ ଜ୍ଞାନ ଏ ନବ ଅଧ୍ୟାୟରେ ଭଗବାନ ପ୍ରଦାନ କରିବେ। ଯେମିତି ଆମର ବହୁତ ଗୁରୁତ୍ୱପୂର୍ଣ୍ଣ ଜ୍ଞାନ ଯେଉଁ ରହିଛି ବିଜ୍ଞାନ, ପତ୍ରମ ପୁଷ୍ପମ ଫଳମ ତୋୟମ ଯେଉଁ ଭକ୍ତ୍ୟା କରିଛନ୍ତି ତଦମ ଭକ୍ତି ପରୋଦମ ଅସ୍ନାମି ପ୍ରୟୋଗାତ୍ମନ, ଏ ଜ୍ଞାନକୁ ଆମେ ନିଜ ଜୀବନରେ ଆଚରଣ କରିପାରିବା। ଭଗବାନଙ୍କୁ ଆମେ ଯେଉଁ ଖାଦ୍ୟ ଗ୍ରହଣ କରୁଛେ ଭଗବାନଙ୍କୁ ଅର୍ପଣ କରିବା, ପତ୍ରଟିଏ ହଉ ବା ଫୁଲଟିଏ ହଉ ବା ଫଳଟିଏ ହଉ ବା ପାଣି ବିନ୍ଦିଏ ହଉ, ଯଦି ଆମେ ଭକ୍ତି ସହିତ ଭଗବାନ ପ୍ରଦାନ କରିବା ତାହେଲେ ଭଗବାନ ସେଇଟାକୁ ଗ୍ରହଣ କରିବେ। ଇଏ ହେଉଛି ଭକ୍ତି, ଭଗବାନ ସେ ଖାଦ୍ୟକୁ ଗ୍ରହଣ କଲେ ଆମେ ସେଇ ଖାଦ୍ୟକୁ ଯେଉଁ ପ୍ରସାଦ ସେଇ ଯେଉଁ ଭଗବାନଙ୍କୁ ଅର୍ପଣ କରିବା ସେ ପୁଣି ପ୍ରସାଦ ରୂପରେ ଭଗବାନ ଆମକୁ ପ୍ରଦାନ କରିବେ। ସେ ପ୍ରସାଦ ପ୍ରାପ୍ତ ହେଲେ ଆମର ସମସ୍ତ ଦୁଃଖ ନାଶ ହେବ। ତେଣୁ ଏହି ପତ୍ରମ ପୁଷ୍ପମ ଫଳମ ତୋୟମ ବିଷୟରେ କହିଛି ଆମ ଶ୍ରୀ ରାଧାକୃଷ୍ଣ ମହାରାଜ ଏକ କଥାଟି କହୁଥିଲେ। ଆମେ ମୋତେ କହିଛୁ ଅନେକ ସ୍ଥାନରେ, ଆଜି ମୋତେ କହିବା ସେ ବିଷୟରେ କହି ମୋତେ ବିଶ୍ରାମ ଦେବା। ତେଣୁ ଯେତେବେଳେ ପାଣ୍ଡବମାନେ ବନବାସ ଥିଲେ, କୌରବମାନେ ଶକୁନି ରହିଛି ପୋଷାକ କପଡ଼ ପୋଷାକରେ ପାଣ୍ଡବମାନଙ୍କୁ ହରାଇ ଦେଇକରି ତାଙ୍କୁ 12 ବର୍ଷ କାଳ ବନବାସ ଦେଇଦେଲେ, 1 ବର୍ଷ କାଳ ଅଜ୍ଞାତବାସ। ସେଇ ଅଜ୍ଞାତବାସ ଯେ ଧରା ପଡ଼ିବେ, ତାର ପୁଣି 12 ବର୍ଷ ଯିବେ ବନବାସ ଯିବେ। ତେଣୁ ପାଣ୍ଡବମାନେ ଏଭଳି ଭାବରେ ବନବାସରେ ଥିଲାବେଳେ ଦୁର୍ବାସମାନେ ଆସିଥିଲେ। ଦୁର୍ବାସମାନେ ଯେତେବେଳେ ଆସି ପହଞ୍ଚିଥିଲେ କୌରବମାନଙ୍କର ପାଖରେ, ସେ ସମୟରେ ଦୁର୍ଯ୍ୟୋଧନ ତାକୁ ବହୁତ ସମ୍ମାନ ସତ୍କାର କରିଥିଲା, ଅତି ସତ୍କାର କରିଥିଲା। ତେଣୁ ଦୁର୍ବାସମାନେ ତାଙ୍କ ଉପରେ ଖୁସି ହେଇକିରି ପଚାରିଲେ, ଇଏ କ'ଣ ତ ଭରତ ହଂସ? ଦୁର୍ଯ୍ୟୋଧନ କହିଲେ, ପ୍ରଭୁ ଆପଣ ଯେମିତି ଆମକୁ କୃପା କଲେ, ସେଇଭଳି ଭାବରେ ଆମ ଭାଇମାନେ ପାଣ୍ଡବମାନେ ବହୁତ କଷ୍ଟ ଭୋଗ କରୁଛନ୍ତି, ତାଙ୍କୁ ମଧ୍ୟ କିଛି କୃପା କରନ୍ତୁ। ନା କ'ଣ କୃପା କରିବା, ନା ସେମିତି ସେତେବେଳେ ଖାଇସାରିଥିବେ, ସେତେବେଳେ ଯାଇ ପହଞ୍ଚିବେ। ଦୁର୍ବାସାଙ୍କର 10,000 ଶିଷ୍ୟ ଅଛନ୍ତି କୁହାଯାଏ। ତେଣୁ ଦୁର୍ବାସା ଯାଇ ପହଞ୍ଚିଲେ, ଖରାବେଳେ ପହଞ୍ଚିଲେ, ପାଣ୍ଡବମାନେ ଖାଇସାରିଥିଲେ। ପାଣ୍ଡବମାନେ ଯେତେବେଳେ ଯାଇଥିଲେ ବନବାସ କରୁଥିଲେ, ସେତେବେଳେ ଯୁଧିଷ୍ଠିର ମହାରାଜ ସୂର୍ଯ୍ୟଦେବଙ୍କୁ ପ୍ରାର୍ଥନା କରି ଗୋଟେ ଅକ୍ଷୟ ପାତ୍ର ପ୍ରାପ୍ତ ହୋଇଥିଲେ, ଯେଉଁ ପାତ୍ରରେ ରୋଷେଇ କଲେ ଯେତେ ଲୋକ ଖାଇଲେ ସେ ସର୍ବ ନାହିଁ। କିନ୍ତୁ ଦ୍ରୌପଦୀ ଯେତେବେଳେ ସେ ଖାଦ୍ୟ ଗ୍ରହଣ କରିଦେବେ, ଆଉ ଖାଦ୍ୟ ଆଉ ଆସିବ ନାହିଁ, ଅକ୍ଷୟ ପାତ୍ର କୁହାଯାଏ। ତେଣୁ ସେଦିନ ଦ୍ରୌପଦୀ ଖାଇସାରିଛନ୍ତି, ଦୁର୍ବାସାମାନେ ପହଞ୍ଚିଗଲେ 10,000 ଶିଷ୍ୟଙ୍କ ସହିତ। ତେଣୁ ପାଣ୍ଡବମାନଙ୍କର ବଡ଼ ଭାଇ ଯୁଧିଷ୍ଠିର ମହାରାଜ ତାଙ୍କୁ ସତ୍କାର କରିକିରି ପ୍ରସାଦ ଖାଇବା ପାଇଁ ନିମନ୍ତ୍ରଣ କରିଛନ୍ତି। ତେଣୁ ସେ ଯାଇଛନ୍ତି ଯମୁନା ନଦୀରେ ସ୍ନାନ କରିବା ପାଇଁ। ଏହି ସମୟରେ ଯୁଧିଷ୍ଠିର ମହାରାଜ ଆସି ପଚାରିଲେ ଦ୍ରୌପଦୀଙ୍କୁ, ଦ୍ରୌପଦୀ ବର୍ତ୍ତମାନ ଆସିଲେ, ଦୁର୍ବାସା ଆସିଛନ୍ତି, ତାଙ୍କର 10,000 ଶିଷ୍ୟ, ତାଙ୍କ ପାଇଁ କ'ଣ ଖାଦ୍ୟର ବ୍ୟବସ୍ଥା କରିବା? ଆମେ ସୁଶେଷ ହେଇଯାଇଛୁ, ଖାଇସାରିଟା ଉଚିତ ନାହିଁ। ତେଣୁ ସିଏ ଦ୍ରୌପଦୀ ଭଗବାନଙ୍କୁ ସ୍ମରଣ କଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ଏଭଳି ଭାବରେ ଯେତେବେଳେ ଭଗବାନଙ୍କୁ ସ୍ମରଣ କଲେ, ଭଗବାନ ଆସି ପହଞ୍ଚିଗଲେ, ତେଣୁ ଭଗବାନ କୃଷ୍ଣ ଦୌଡ଼ ଦୌଡ଼ିକି ଆସୁଛନ୍ତି, ଖାଇ ନେଇକି ଆସୁଛନ୍ତି। କିନ୍ତୁ ଦୌପଦୀ ମୋତେ ବହୁତ କ୍ଷୁଧା, ବହୁତ ଭୋଗ ଲାଗୁଛି, ଖାଇବା କିଛି ଦିଏ। ତେଣୁ ଦୌପଦୀ କୃଷ୍ଣ ପ୍ରଭୁ, ଆମର ତ ଦୁଃଖ ଖାଦ୍ୟ ସମସ୍ୟାର ସମାଧାନ ପାଇଁ ଆମେ ଆପଣଙ୍କୁ ସ୍ମରଣ କରୁଥିଲୁ, ନା ମୁଁ ବି ଶୁଣିବିନି, ମୋତେ ଖାଇବାକୁ ଦିଅ। ତେଣୁ ସେ ଯେଉଁ ପାତ୍ର ଥିଲା, ଅକ୍ଷୟ ପାତ୍ର ଧୁଆ ଧୋଇ ସାରିଥିଲା, ତା ଦେହରେ ଗୋଟିଏ ପତ୍ରଟେ ଥିଲା, ଗୋଟିଏ ପତ୍ର। ସେଇ ଭଗବାନ କହିଲେ, ଗୋଟିଏ ପତ୍ର ତ କାଫି, ବହୁତ କିଛି ପତ୍ର ବୋଲି କହିଯାଇଛି ନା, ଏକ ବଚନରେ କହିଯାଇଛି, ଭଗବାନ କହିଛନ୍ତି, ବହୁ ବଚନରେ କହିନାହାନ୍ତି। ତେଣୁ ଗୋଟିଏ ପତ୍ରକୁ ଭଗବାନଙ୍କୁ ଯେତେବେଳେ ଦିଆଗଲା, ସେ ଗୋଟିଏ ପତ୍ର ଖାଇ ଭଗବାନ ପାଣି ପିଇଦେଲେ ଏବଂ ସେ ସନ୍ତୁଷ୍ଟ ହୋଇଗଲେ। ଜସ୍ମିନ୍ ତୁଷ୍ଟେ ଜଗତ ତୁଷ୍ଟ, ଭଗବାନ ତୁଷ୍ଟ ହୋଇଗଲେ, ଗୋଟେ ହାକୁଟି ମାରିଦେଲେ, ଗୋଟିଏ ପତ୍ରରେ ଭଗବାନ ସନ୍ତୁଷ୍ଟ ହୋଇଗଲେ। କହିଛନ୍ତି ନା, ଖାଲି ଥିଓରିଟିକାଲ କହିଲେ, ପ୍ରାକ୍ଟିକାଲ ଦେଖେଇଦେଲେ, ଗୋଟିଏ ପତ୍ର ଖାଇକି ସନ୍ତୁଷ୍ଟ ହୋଇଗଲେ। ଏବଂ ତାଙ୍କର ସେପଟେ ଯେଉଁ ଯମୁନା ନଦୀରେ ସ୍ନାନ କରୁଥିଲେ ଦୁର୍ବାସା ଏବଂ 10,000 ଶିଷ୍ୟ, ସମସ୍ତଙ୍କ ପେଟ ପୁରିଗଲା। ତେଣୁ ବର୍ତ୍ତମାନ ଚିନ୍ତା କରୁଛନ୍ତି, ଆମେ କ'ଣ ଯିବା ପାଣ୍ଡବମାନ ପାଖକୁ, ସେ ତ ଆମ ପାଇଁ ଖାଦ୍ୟର ବ୍ୟବସ୍ଥା କରିଥିଲେ, ଆମେ ଖାଇପାରିବା ନାହିଁ, ଅପରାଧ ହେବ କହିକି କିପଟେ ପଳେଇଗଲେ। ଦୁର୍ବାସ ଜାଣିପାରିଲେ, ଯେଉଁ ପଠେଇଥିଲେ ଦୁର୍ଯ୍ୟୋଧନ, ଏଇ ଗୋଟେ ଚକ୍ରାନ୍ତ କରିକି ପଠେଇଥିଲେ। ତେଣୁ ଆଗରୁ ଥରେ ଦୁର୍ବାସା ଅପରାଧ କରିଦେଇଥିଲେ ଅମ୍ବରୀଷଙ୍କ ପାଖରେ, ନବସଙ୍କର ବର୍ଣ୍ଣନା କରାଯାଇଛି, ଅମ୍ବରୀଷ ହତ୍ୟା କରିବା ପାଇଁ ଗୋଟେ ଜଟା ଛିଣ୍ଡେଇକିରି କୃତ୍ୟା ନାମକ ରାକ୍ଷସ ସୃଷ୍ଟି କରିଦେଇଥିଲେ। କିନ୍ତୁ ଭଗବାନଙ୍କର ଯେଉଁ ସୁଦର୍ଶନ ଚକ୍ର, ସେ ସୁଦର୍ଶନ ଚକ୍ର ଅମ୍ବରୀଶ ମହାରାଜଙ୍କୁ ରକ୍ଷା କରିବା ସହିତ ସେ ଯେଉଁ କୃତ୍ୟା ରାକ୍ଷସକୁ ଜାରି କରିଦେଇଥିଲେ ଏବଂ ସିଏ ଧାବିତ ହୋଇଥିଲେ ଦୁର୍ବାସନ ପଛରେ। ଦୁର୍ବାସନ କେହି ରକ୍ଷା କରିପାରିଲେ ନାହିଁ। ଅନ୍ତିମରେ ଭାଗବତ ନବସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଯେତେବେଳେ ସେ ବିଷ୍ଣୁ ଲୋକରେ ବୈକୁଣ୍ଠ ଲୋକରେ ବିଷ୍ଣୁଙ୍କ ପାଖରେ ଶରଣ ବସିଲେ ଭଗବାନ ମଧ୍ୟ ମନା କରିଦେଲେ, ଆମ ଭକ୍ତ ପରାଧୀନ, ମୁଁ ଭକ୍ତର ଅଧୀନ, ମୁଁ ତ କିଛି କରିପାରିବି ନାହିଁ। ତେଣୁ ସେ ଆସି ପୁଣି ଆମ୍ବରୀଶଙ୍କ ଆଗପଦ୍ମରେ କ୍ଷମା ପ୍ରାର୍ଥନା କରିଛନ୍ତି, ଏକଥା ତାଙ୍କ ମନେ ପଡ଼ିଲା। ତେଣୁ ସେ କହିଲେ ଆଜି ଗୋଟେ ବଡ଼ ଅପରାଧ ପୁଣି ହେଇଥାନ୍ତା, ସେଦିନ ଅମ୍ବରୀଶ ମହାରାଜ ମୋତେ କ୍ଷମା କରିଦେଲେ ବୋଲି ମୁଁ ରକ୍ଷା ପାଇଲି, ନହେଲେ ସୁଦର୍ଶନ ଦ୍ୱାରା ମୁଁ ମୃତ୍ୟୁବରଣ କରିଥାନ୍ତି। କିନ୍ତୁ ଆଜି ପୁଣି ଆଉ ଗୋଟେ ଅପରାଧ ହେଇଥାନ୍ତା କହିକିରି ସେ ପଳେଇ କିଏ କୁଆଡ଼େ ପଳେଇଲେ କ୍ଷେତ୍ରରେ ପଳେଇଗଲେ। ତେଣୁ ଭଗବାନ କୃଷ୍ଣ କହୁଛନ୍ତି ଭୀମଙ୍କୁ, ଦେଖ ଭୀମ ଭୟା ଦୁର୍ବାସା ସମସ୍ତ ଡାକ, ପ୍ରସାଦ ତାଙ୍କୁ ଦିଆଯିବ। ଭୀମ ଗୋଟେ କଚ୍ଛ ଗୁରୁକି ଦେଖିଲା ବେଳକୁ କି କୁଆଡ଼େ ପଡ଼ିବ। ତେଣୁ ଏହିଭଳି ଭାବରେ ଗୋଟିଏ ପତ୍ର ପ୍ରଦାନ କରି ଭଗବାନ ସନ୍ତୁଷ୍ଟ ହେଇଯାଇଛନ୍ତି। ସେହିଭଳି ଭାବରେ ଫୁଲର ଉଦାହରଣ ରହିଛି, ଫୁଲର ଉଦାହରଣ ଭାଗବତ ଅଷ୍ଟମସ୍କନ୍ଧରେ ତୃତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଗଜରାଜ, ଗଜରାଜ ସିଏ କୁମ୍ଭୀର ଦ୍ୱାରା ଗଜରାଜ ଚିନ୍ତା କଲା ତାଇ ଗୋର ଜଳେଣ, ଗଜରାଜ ଚିନ୍ତା କଲାଇ ଗୋର ଚକ୍ର ପେଶୀ ନକ୍ର ନାସି ଉଧରିଲ ଆପଣ, ଚକ୍ର ପେଶୀ ନକ୍ର ନାସି ଉଧରିଲ ଆପଣ, ଆହେ ନୀଳ ଶରୀର। ଭଗବାନ ଉଦ୍ଧାର କରୁଛନ୍ତି ଗଜରାଜକୁ। ଗଜରାଜ ପୂର୍ବଜନ୍ମରେ ରାଜା ଇନ୍ଦ୍ରଦ୍ୟୁମ୍ନ ଥିଲେ, ପୁରୀର ରାଜା ନୁହଁ, ସେ ଆଉ ଗୋଟେ ଦେଶର ରାଜା, ଦକ୍ଷିଣ ଅବନ୍ତୀ, ଦକ୍ଷିଣ ଦେଶର ଅବନ୍ତୀଟା ହେଉଛି ଉଜ୍ଜୟିନୀ। ତେଣୁ ସେ ଅଗସ୍ତି ଋଷି ଅଭିଶାପ ଦେଇଥିବାରୁ ସେ ଗଜରାଜ ହେଇଯାଇଥିଲେ। ତେଣୁ ସେଇଠି କୁମ୍ଭୀର ଦ୍ୱାରା କୁମ୍ଭୀର ସହିତ ସେ ଯେଉଁ ରହିଛି କ୍ଷୀର ସମୁଦ୍ରରେ ତ୍ରିପୁର ପର୍ବତ ରହିଛି, ସୁନାର ସେ ରୂପାରେ ଗୋଟେ ଡବର ପାହାଡ଼ ତ୍ରିପୁଟି ରହିଛି। ତେଣୁ ସେଇ ତ୍ରିପୁଟ ପର୍ବତରେ ଗୋଟେ ରହିଛି ସରସୀ ରହିଛି, ଗୋଟେ ହ୍ରଦ ରହିଛି, ଯେଉଁ ହ୍ରଦରେ ଏଇ ଗଜରାଜ ଯେତେବେଳେ ଜଳପାନ କରୁଥିଲେ ସେଇ ସମୟରେ କୁମ୍ଭୀର ମଧ୍ୟ ପୂର୍ବଜନ୍ମରେ ଗୋଟେ ଗନ୍ଧର୍ବ ଥିଲେ, ଦେବଳ ଋଷିଙ୍କର ଅଭିଶାପ ପାଇ ସେ ଆଜି କୁମ୍ଭୀର ହେଇଛନ୍ତି। ତେଣୁ କୁମ୍ଭୀର ଆଜି କାମୁଡ଼ି ଧରିଲା ଅସ୍ଥିକୁ, ଗଜରାଜକୁ। ଏତେ 1000 ବର୍ଷ ଦିନ ଯୁଦ୍ଧ ଚାଲିଲା, କିନ୍ତୁ ଗଜରାଜର ଆଉ କୌଣସି ଶକ୍ତି ରହିଲା ନାହିଁ। ତେଣୁ ସେ ଅନ୍ତିମରେ ଭଗବାନଙ୍କୁ ସ୍ତୁତି କରିଛନ୍ତି। ପୂର୍ବଜନ୍ମରେ ରାଜା ଇନ୍ଦ୍ର ଥିଲାବେଳେ ଯେଉଁ ସ୍ତୁତି ସବୁ କରିଥିଲେ ଭଗବାନ ତାର ସ୍ମୃତି ଶକ୍ତି ପ୍ରଦାନ କଲେ, ସେସବୁ ସ୍ମରଣ କରିପାରିଲେ, ପୂର୍ବଜନ୍ମର ସ୍ତୁତିକୁ ସବୁ ପୁଣି ଆବୃତ୍ତି କଲେ, ଭଗବାନଙ୍କୁ ପ୍ରାର୍ଥନା କଲେ। ତେଣୁ ଏଇଭଳି ଭାବରେ ପ୍ରାର୍ଥନା କରୁଥିଲା ବେଳେ ଦେଖିଲେ ଆକାଶରେ ଭଗବାନ ଉଠୁଛନ୍ତି, ଗରୁଡ଼ ପୃଷ୍ଠରେ ଭଗବାନ ଆସୁଛନ୍ତି, ହାତରେ ସୁଦର୍ଶନ ଚକ୍ର ଗୁଡ଼ିରେ ବୁଡ଼ୁଛି ଉପାସ ଚକ୍ରମ। ତେଣୁ ଗଜରାଜ କ'ଣ କଲେ ନା ତାଙ୍କ ଶୁଣ୍ଢରେ ଗୋଟିଏ ପଦ୍ମ ଫୁଲକୁ ଆଣି ଭଗବାନଙ୍କୁ ଅର୍ପଣ କରିଥିଲେ। ନାରାୟଣ ପ୍ରଭୁ ଭଗବାନ ନମସ୍ତେ କହି, ହେ ପ୍ରଭୁ, ହେ ନାରାୟଣ, ହେ ଅପ୍ରଗୁରୁ, ହେ ଭଗବାନ, ମୁଁ ଆପଣଙ୍କୁ ପ୍ରଣାମ କରୁଛି କହି ଏ ଗୋଟେ ପୁଷ୍ପଟି ଦେଇଥିଲେ ଭଗବାନଙ୍କୁ। ତେଣୁ ଭଗବାନ ଡେଇଁ ପଡ଼ିଲେ, ଗରୁଡ଼ ପୁଷ୍ପକୁ ଡେଇଁ ପଡ଼ିଲେ ଭଗବାନ, ଡେଇଁ ପଡ଼ି बजराज को नहीं टाणी नहीं करी पड़े कूल को नहीं गले एवं कुंभराज रहते काम करके धरी तेणु भगवान चक्र से कुंभरर पार्टी को छेदन करेणु कुंभर भेजे भगवान छेदन कर तार पार्टी को कुंभीर मुक्ति पाईगला से पुणी गोटे गंधर्व शरीर धारण कला द्वितीय शरीर धारण कला एवं गंधर्व लोक चलीगला से भगवान प्रणाम कर गजराज जो शरीर रही शरीर टी परिवर्तित होगा मैजिक गोटे करदे भगवान गोटे भगवान को पार्षद कर भगवान रूप भाई सारूपे प्रदान करदे भगवान पार्षद होगले से गजराज एवं भगवान गजराज को गजराज रही भगवान पार्षद होगले गरुड़ पृष्ठ बसई नहीं नाम नहींगले गोटे पुष्प भगवान सन्तुष्ट होगले प्रथम पुष्पम से भाई फल भगवान रामचंद्र सीता अन्वेषण जाऊे से समय माता मुनि आश्रम रही जो शिष्य सबरी थे गुरुदेव कहते तुम भगवान आस दर्शन देवे सबुदिन से आश्रम को सजाते कड़ी सब आणी भगवान अर्पण करते आज भगवान रामचंद्र आस पहुँची गले लक्ष्मण सहित तेणु सबरी भगवान को से फल सब दौंती बरकोड़ी बेर बेर फल बरकोड़ी केमी दौंती निजे चाखिकी दौंती भल बरकोड़ी मीठा खटा कहीकि मीठा कड़ी सब दौंते भगवान को तेणु भगवान से कड़ी प्राप्त ही सन्तुष्ट होगले सबरी को भगवत धाम प्रेरण कले से भाव गोटे भागवत नव समुद्र वर्णना कर उदाहरण रही जल जल प्रयास प्रदान कर नए भगवान को प्राप्त होते 48 दिन धरी उपवास रही राजा ये 48 दिन धरी परिवार सहित से उपवास रही 48 दिन पर गोटे खाद्य मिलला बहुत सुंदर खाद्य बहुत सुस्वादु खाद्य सब मिलला से खाद्य को ग्रहण करने बस समय विभिन्न सब अतिथि मैंने आसीगले ब्रह्मा विष्णु और शिव परीक्षा करने अतिथि पर आसी पहुँची गले तेणु नदीदेव निजे खाद्य ग्रहण नक खाद्य सब प्रदान कर अंतिम खाली जल गोटे ग्लास ना से जल ग्लास जो पान कर पान नक मृत्युवरण करेंगे कि तथापि जन शूद्र आस पहुँची गले दुईटी कुकुर धरिकी अरे राजा मु बहुत तुषार्थ मोर कुकुर मान तो तुषार्थ तेणु राजा रंतिदेव से जल को प्रदान करदे मृत्युवरण करेंगे तथापि निज मृत्यु परवा न कर जल प्रदान करदे तेणु ब्रह्मा विष्णु शिव सन्तुष्ट होगले निजर रूप दर्शन दर्शन करेंगे भगवान तेनाली भाव बहुत उदाहरण रही प्राक्टिकाल आम निज जीवन में आचरण करवा आम जो इस्कन संस्था ये हूँ ये भगवदगीतार भगवदगीता को आम जीवन में आचरण करुचे इस्कन जो विभिन्न प्रकार सब रही रीति नीति चलती पूजा आराधना सब हो भगवदगीतार जो भगवान ज्ञान देखते प्राक्टिकाली इम्प्लीमेंट करीवन भितर आचरण करभूत ज्ञान प्राक्टिकाल नलेज तेणु जड़े अनुभूत ज्ञान प्राप्त ना पर्यंत से भगवान जापारे ना खाली थोरीटिकाल नलेज भगवान से जापारे ना तेनाली जो ज्ञानी हेले से यदि भगवान को ईर्षा कर से प्रकृत ज्ञान भगवान विषय जापर ना तेणु यह नवध्याय भगवान ज्ञान प्रदान करेंगे अनुभूत ज्ञान राग विद्या राग विहम पवित्रम इदम उत्तम ये पवित्र ज्ञान श्रेष्ठ ज्ञान उत्तम प्रत्यक्षा भगवान श्लोक आसवर श्लोक तेणु ये ତେଣୁ ଶ୍ଳୋକରେ ଏଇ ଯୋଉ ଉଚ୍ଚତମ ଜ୍ଞାନର ମହାତ୍ମା ବର୍ଣ୍ଣନା କରାଯାଇଛି, ଏଇ ଦୁଇଟି ଶ୍ଳୋକ ତାପରେ ଶ୍ଳୋକ ତେଣୁ ଶ୍ଳୋକରେ ତେଣୁ ଏଇଟାକୁ ଯଦି ଆମେ ଗ୍ରହଣ କରିବା ତାହେଲେ ଆମେ ମଧ୍ୟ ମୁଖ୍ୟ ଅଶୁଭ, ଆମେ ମଧ୍ୟ ଏ ଅଶୁଭ ଜଗତରୁ ଆମେ ମଧ୍ୟ ମୁକ୍ତିପ୍ରାପ୍ତ ହୋଇପାରିବା। ଜୟ ଶ୍ରୀ ସୀତାରାମ ହନୁମାନ ଜୟ ଶ୍ରୀ ରାଧାକୃଷ୍ଣ ଯୋଉ କି ଆମେ ପ୍ରଶ୍ନ ଆମର କଥା ବିଷୟ ପୂର୍ବରୁ ପଚାରିବା କିଛି ପ୍ରଶ୍ନ ରହିଛି ବା ସନ୍ଦେହ ରହିଛି ନାନା କଥା ବିଷୟ ଦେବା। ଜୟ ଶ୍ରୀମଦେବ ଗୀତା କି ଜୟ ଶ୍ରୀ ଗୋପା ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରବ କୁନ୍ଦ କି
ଜୟ ପାଦ ସରସ୍ୱତୀ
ଜୟ ଶ୍ରୀ ଗୋପା।